आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବିଗତ 11 ବର୍ଷ ମଧ୍ୟରେ ଦେଶର କ୍ରୀଡ଼ା କ୍ଷେତ୍ରରେ ଦକ୍ଷତାର ନିରନ୍ତର ଉନ୍ନତି ଘଟିଛି କହିଲେ ପ୍ରଧାନମନ୍ତ୍ରୀ। ଭାରତର ବିକାଶ ଯାତ୍ରା ଆହ୍ୱାନରେ ତାମିଲନାଡୁ ସାମିଲ ହେବା ପାଇଁ ରାଜ୍ୟବାସୀଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଆହ୍ୱାନ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ସପ୍ତାହବ୍ୟାପୀ ଫ୍ରାନ୍ସ ଓ ଲକ୍ସମବର୍ଗ ଗସ୍ତରେ ଯିବେ ଏବଂ ଭେନେଜୁଏଲା ଉପରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ଆମେରିକା ଡେମୋକ୍ରାଟିକ୍ ପାର୍ଟି ସାଂସଦଙ୍କ ବିରୋଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି 2014 ମସିହା ପରଠାରୁ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଭାରତର ଦକ୍ଷତାର ନିରନ୍ତର ଉନ୍ନତି ପରିଲକ୍ଷିତ ହୋଇଛି। ବାରାଣସୀଠାରେ ଆଜି 72ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି 2036 ଅଲମ୍ପିକ୍ସ ଆୟୋଜନ କରିବା ପାଇଁ ଭାରତ ଦୃଢ଼ ଦାବି କରୁଛି। ସେ କହିଛନ୍ତି ସରକାର କ୍ରୀଡ଼ା କ୍ଷେତ୍ରରେ ଜାତୀୟ କ୍ରୀଡ଼ା ଗଭର୍ଣ୍ଣାନ୍ସ ଆକ୍ଟ ଏବଂ ଖେଲୋ ଭାରତ ନୀତି 2025 ଭଳି ବିଭିନ୍ନ ପରିବର୍ତ୍ତନ ଏବଂ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର କ୍ରୀଡ଼ା ମଡେଲ ବର୍ତ୍ତମାନ କ୍ରୀଡ଼ାବିତ୍ କେନ୍ଦ୍ରିକ ହୋଇଛି, ଫଳରେ 2014 ମସିହା ପରଠାରୁ କ୍ରୀଡ଼ାବିତ୍ମାନଙ୍କର ସଫଳତା ଆଖିଦୃଶିଆ ଭାବେ ବୃଦ୍ଧି ପାଇଛି। କ୍ରୀଡ଼ା କ୍ଷେତ୍ରରେ ସରକାରଙ୍କ ଉଦ୍ୟମ ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ସରକାର ବିଭିନ୍ନ ଦୃଷ୍ଟିକୋଣକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି। ପ୍ରତିଭାମାନଙ୍କୁ ଚିହ୍ନଟ, ବୈଜ୍ଞାନିକଗତ ପ୍ରଶିକ୍ଷଣ, କ୍ରୀଡ଼ାବିତ୍ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ ସ୍ୱଚ୍ଛ ମନୋନୟନ ପ୍ରକ୍ରିୟା ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ସେ କହିଛନ୍ତି କ୍ରୀଡ଼ା କ୍ଷେତ୍ରରେ ଜେଏନ୍ଜି ତ୍ରିରଙ୍ଗା ଉତ୍ତୋଳନ କରୁଥିବାର ଦୃଶ୍ୟ ଦେଖିବା ପରେ ଦେଶ ନିଜକୁ ଗର୍ବିତ ଅନୁଭବ କରେ। ପ୍ରତ୍ୟେକଙ୍କ ନିଜର ଭୂମିକା ଏବଂ ଦାୟିତ୍ୱ ରହିଛି। ପ୍ରତ୍ୟେକ ନିଜର ଦାୟିତ୍ୱକୁ ଗୁରୁତ୍ୱର ସହ ସମ୍ପାଦନ କଲେ ସଫଳତା ଅର୍ଜନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ପ୍ରକ୍ରିୟାରେ ଦେଶ ସମଭାବେ ଏ ଦିଗରେ ଅଗ୍ରସର ହେଉଛି ବୋଲି ସେ କହିଛନ୍ତି। ଭଲିବଲ୍ ଏବଂ ବିକାଶ ମଧ୍ୟରେ ସମତୁଲତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭଲିବଲ୍ ହେଉଛି ଏକ ଖେଳ ଯାହାକି ସମସ୍ତଙ୍କୁ ଦଳଗତ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଥାଏ। ଏହି ଖେଳର ସାରମର୍ମ ଦେଶର ବିକାଶ ଯାତ୍ରା ଭଳି, ଏଥିନିମନ୍ତେ ସହଯୋଗ ଏବଂ ସମସ୍ତଙ୍କ ପ୍ରସ୍ତୁତିର आवश्यकता रही थी बोले से कही चंदे।
वॉलीबॉल हमें टीम स्पिरिट से जोड़ती है। वॉलीबॉल के हर खिलाड़ी का मंत्र होता है टीम फर्स्ट। हर कोई भले ही अलग अलग स्किल्स का हो लेकिन सभी प्लेयर्स अपनी टीम की जीत के लिए खेलते हैं। और मैं तो भारत की डेवलपमेंट स्टोरी और वॉलीबॉल में भी बहुत सी बातें कॉमन देखता हूँ। वॉलीबॉल हमें सिखाती है कि कोई भी जीत अकेले नहीं होती और हम तभी सफल होते हैं जब हर कोई अपनी जिम्मेदारी को बखूबी निभाता है।
ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ରାଜ୍ୟ ଏବଂ ସଂଗଠନର 58ଟି ଦଳ ଅଂଶଗ୍ରହଣ କରିଛନ୍ତି ଏବଂ 1000ରୁ ଅଧିକ କ୍ରୀଡ଼ାବିତ୍ ସାମିଲ ହୋଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାମିଲନାଡୁକୁ ଦୁଇଦିନିଆ ଗସ୍ତରେ ଯାଇ ଆଜି ତିରୁଚିରାପଲ୍ଲୀଠାରେ ବିଜେପି ଦଳର ରାଜନୈତିକ ଅଭିଯାନର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଆଗାମୀ ନିର୍ବାଚନରେ ତାମିଲନାଡୁରେ ଏନ୍ଡିଏ ସରକାର ଗଠନ କରିବ। ବିଜେପି, ଏଆଇଡିଏମ୍କେ ଏବଂ ଅନ୍ୟ ସହଯୋଗୀ ଦଳଙ୍କ ସହ ମିଶି କଂଗ୍ରେସ ବିରୋଧରେ ନିର୍ବାଚନର ମୁକାବିଲା କରିବ। ଶ୍ରୀ ଶାହା ଡିଏମ୍କେକୁ ସମାଲୋଚନା କରି କହିଛନ୍ତି ତାମିଲନାଡୁରେ ପରିବାର ରାଜନୀତିକୁ ଶେଷ କରିବାର ସମୟ ଉପନୀତ ହୋଇଛି। ଡିଏମ୍କେର ସ୍ୱପ୍ନକୁ ପୂରଣ ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତାମିଲନାଡୁ ଜନତାଙ୍କୁ ଆହ୍ୱାନ ଦେଇ ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲିଥିବା ଭାରତର ବିକାଶ ଯାତ୍ରାରେ ତାମିଲନାଡୁକୁ ସାମିଲ କରିବା ଲାଗି ସମସ୍ତେ ପ୍ରୟାସ କରିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲ ଭାଷାର ପ୍ରଚାର ଏବଂ ପ୍ରସାର ପାଇଁ ଅନେକ କାର୍ଯ୍ୟ କରିଥିବା ସେ କହିଛନ୍ତି। ମେଡିକାଲ ପାଠ୍ୟକ୍ରମକୁ ତାମିଲ ଭାଷାରେ ଶିକ୍ଷାଦାନ ପାଇଁ ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ପୂର୍ବରୁ ତିରୁଚିରାପଲ୍ଲୀଠାରେ ବିମାନ ବନ୍ଦରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡିଏଲ୍ ମୁରୁଗାନ୍ଙ୍କ ସମେତ ଦଳୀୟ ନେତାମାନେ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ। ଆସନ୍ତାକାଲି ତିରୁଚିଠାରେ ସେ ଶ୍ରୀରଙ୍ଗମ୍ ମନ୍ଦିର ଦର୍ଶନ କରିବା ସହ ପୋଙ୍ଗଲ ପର୍ବରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଗତି ମଞ୍ଚ ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ତୁରନ୍ତ ଏବଂ ସମୟୋଚିତ କାର୍ଯ୍ୟକାରିତାରେ ବିଶେଷ ଭାବେ ସହାୟକ ହୋଇଛି। ଭୁବନେଶ୍ୱର ଡେଲାଙ୍ଗ ପୁରୀ ରେଳ ଲାଇନ୍ର ଦୋହରୀକରଣ ପ୍ରକଳ୍ପ ଏହାର ଏକ ଜ୍ୱଳନ୍ତ ଉଦାହରଣ। 70 କିଲୋମିଟର ଲମ୍ବ ଏହି ପ୍ରକଳ୍ପକୁ 2012 ମଞ୍ଜୁରୀ ମିଳିଥିଲା। ପ୍ରକଳ୍ପ ଲାଗି ରେଳ ମନ୍ତ୍ରଣାଳୟ 1650 କୋଟି ଟଙ୍କା ମଞ୍ଜୁର କରିଥିଲା। ଭୁବନେଶ୍ୱର ଡେଲାଙ୍ଗ ସେକ୍ସନର 40 କିଲୋମିଟର ରେଳ ଲାଇନ୍ ଏବଂ ଡେଲାଙ୍ଗ ସାକ୍ଷୀଗୋପାଳ ସେକ୍ସନର 13 କିଲୋମିଟର ରେଳ ଲାଇନ୍ର ଦୋହରୀକରଣ ସରିଥିଲା। ହେଲେ 17 କିଲୋମିଟର ବିଶିଷ୍ଟ ସାକ୍ଷୀଗୋପାଳ ପୁରୀ ସେକ୍ସନର କାର୍ଯ୍ୟ ସରିବାରେ ବିଳମ୍ବ ହୋଇଥିଲା। ଏହି ପ୍ରକଳ୍ପର ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବା ପାଇଁ 2015 ମସିହା ଜୁନ୍ ମାସରେ ପ୍ରଗତି ବୈଠକରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରକଳ୍ପକୁ ସର୍ବୋଚ୍ଚ ପ୍ରାଥମିକତା ଓ ଗୁରୁତ୍ୱ ଦିଆଯାଇ ଯଥାଶୀଘ୍ର କାର୍ଯ୍ୟ ସମ୍ପାଦନ ହୋଇଥିଲା, ଯାହାର ପରିଣାମ ସ୍ୱରୂପ ଭୁବନେଶ୍ୱର ଡେଲାଙ୍ଗ ପୁରୀ ରେଳ ଲାଇନ୍ ସିଙ୍ଗିଲ୍ ଲାଇନ୍ରୁ ଡବଲ୍ ଲାଇନ୍ ହେବା ସହିତ ଏହି ମାର୍ଗରେ ଯାତ୍ରା କରୁଥିବା ଟ୍ରେନ୍ ଏବଂ ଯାତ୍ରୀଙ୍କ କ୍ଷମତା ପ୍ରାୟ 2-3 ଗୁଣ ବୃଦ୍ଧି ପାଇଥିଲା। ଭାରତର ପ୍ରମୁଖ ତୀର୍ଥସ୍ଥଳୀ ପୁରୀକୁ ଅଧିକ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କ ରେଳଯାତ୍ରା ସୁଗମ ସହିତ ପର୍ଯ୍ୟଟନର ଅଭିବୃଦ୍ଧି ଏବଂ ଆର୍ଥିକ କାର୍ଯ୍ୟକଳାପ କ୍ଷେତ୍ରରେ ଯଥେଷ୍ଟ ପରିମାଣରେ ଯୋଗଦାନ ମିଳିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ଲକ୍ସମବର୍ଗ ଗସ୍ତରେ ଯିବେ। ପ୍ୟାରିସ୍ଠାରେ ଶ୍ରୀ ଜୟଶଙ୍କର ଫ୍ରାନ୍ସ ପ୍ରତିପକ୍ଷ ଜିନ୍ ନୋଏଲ୍ ବାରୋଟ୍ ଏବଂ ଅନ୍ୟ ନେତାମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ପକ୍ଷ ଭାରତ ଫ୍ରାନ୍ସ ରଣନୀତିକ ଭାଗିଦାରିତା ଅଧୀନରେ ହେଉଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଏବଂ ଏହାର ବିଶ୍ୱସ୍ତରୀୟ ଗୁରୁତ୍ୱ ପ୍ରସଙ୍ଗରେ କଥାବାର୍ତ୍ତା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି 31ତମ ଫ୍ରାନ୍ସ ରାଷ୍ଟ୍ରଦୂତ ସମ୍ମିଳନୀରେ ଡକ୍ଟର ଜୟଶଙ୍କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେବେ। ଏହାପରେ ସେ ଲକ୍ସମବର୍ଗ ଯାଇ ସେଠାକାର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଜାଭିୟର୍ ବେଟେଲ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ। ଲକ୍ସମବର୍ଗଠାରେ ସେ ପ୍ରବାସୀ ଭାରତୀୟଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଯୁକ୍ତରାଷ୍ଟ୍ର ଆମେରିକାର ଡେମୋକ୍ରାଟିକ୍ ପାର୍ଟିର ସାଂସଦମାନେ ଭେନେଜୁଏଲା ଉପରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ସେଠାକାର ରାଷ୍ଟ୍ରପତି ନିକୋଲାସ୍ ମଦୁରୋଙ୍କୁ ଅଟକ ରଖାଯିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେଠାକାର କେତେକ ଗଣମାଧ୍ୟମ ସଂସ୍ଥା ମଧ୍ୟ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନର ବୈଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଇତିମଧ୍ୟରେ ଆମେରିକାର ୱାଶିଂଟନ୍, ବୁଷ୍ଟନ୍, ଲସ୍ ଆଞ୍ଜେଲସ୍, ଆଟ୍ଲାଣ୍ଟା, ସିକାଗୋ ଏବଂ ମିଆମି ଆଦି ସହରଗୁଡ଼ିକର ରାଜରାସ୍ତାରେ ଗତକାଲି ବହୁ ସଂଖ୍ୟାରେ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶତାଧିକ ବିକ୍ଷୋଭକାରୀ ଟାଇମ୍ସ ସ୍କୋୟାର ନିକଟରେ ଏକତ୍ରିତ ହୋଇ ଭେନେଜୁଏଲା ସପକ୍ଷରେ ସ୍ଲୋଗାନମାନ ଦେଇଥିଲେ। ଭେନେଜୁଏଲା ନେତା ନିକୋଲାସ୍ ମଦୁରୋଙ୍କୁ ବିତାଡ଼ିତ କରାଯିବା ସାମ୍ରାଜ୍ୟବାଦ କାର୍ଯ୍ୟ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ଆମେରିକାବାସୀ ଏହାକୁ କେବେ ସମର୍ଥନ କରିନଥିଲେ ଏବଂ ଆମେରିକା କଂଗ୍ରେସର ବିନା ଅନୁମୋଦନରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଥିଲା। ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନା, ମୋବାଇଲ୍ ଫୋନ୍, 2 ଏବଂ 4-ଚକିଆ ଯାନ ଆଦି ସାମଗ୍ରୀଗୁଡ଼ିକୁ ମାଗଣାରେ ଦେବା ଲାଗି ଘୋଷଣା କରିଥିବା ସମ୍ପର୍କିତ ଏକ ଭିଡ଼ିଓକୁ ଅଗ୍ରାହ୍ୟ କରାଯାଇଛି। ଏହି ଭିଡ଼ିଓ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ଏ ସମ୍ପର୍କିତ କୌଣସି ଘୋଷଣା କରିନଥିବା ସମ୍ପର୍କରେ ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଛି। ଏହି ଭିଡ଼ିଓ ଏଆଇ ଦ୍ୱାରା ନିର୍ମିତ ଏବଂ ମିଥ୍ୟା ବୋଲି କୁହାଯାଇଛି। ସରକାରଙ୍କ ପକ୍ଷରୁ ନାଗରିକମାନଙ୍କୁ କୌଣସି ମିଥ୍ୟା ସୂଚନା ସମ୍ପର୍କରେ ସଚେତନ ହେବା ସହ କୌଣସି ତଥ୍ୟକୁ ବିଶ୍ୱାସ କରିବା ପୂର୍ବରୁ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ଲାଗି କୁହାଯାଇଛି। କେରଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଣ୍ଟୋନି ରାଜୁ ତଥ୍ୟ ଜାଲିଆତି ମାମଲାରେ ଅଭିଯୁକ୍ତ ହେବା ପରେ ବିଧାନସଭାର ସଦସ୍ୟ ପଦ ହରାଇବେ। କୋର୍ଟ ନିର୍ଦ୍ଦେଶନାମା ଆସିବା ପରେ ବିଧାନସଭା ସଚିବାଳୟ ପକ୍ଷରୁ ଏ ସମ୍ପର୍କରେ ଉପଚାରିକ ବିଜ୍ଞପ୍ତି ଜାରି କରାଯିବ। ନେଦୁମଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଦାଲତ ପକ୍ଷରୁ ଗତକାଲି ଆଣ୍ଟୋନି ରାଜୁଙ୍କ ଏହି ମାମଲାରେ 3 ବର୍ଷ କାରାଦଣ୍ଡାଦେଶ ଦିଆଯାଇଛି। ଆସନ୍ତା 6 ବର୍ଷ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ ବୋଲି ରାୟରେ କୁହାଯାଇଛି। ଇତିମଧ୍ୟରେ ଅଦାଲତ ପକ୍ଷରୁ ତାଙ୍କ ଆବେଦନ ଉପରେ ଶେଷ ଶୁଣାଣି ହେବା ପର୍ଯ୍ୟନ୍ତ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ତାଙ୍କ ଦଣ୍ଡାଦେଶ 7 ବର୍ଷରୁ କମ୍ ହେଉଥିବାରୁ ଏହି ଜାମିନ ମଞ୍ଜୁର କରାଯାଇଛି। ନାଇଜେରିଆର ଉତ୍ତରାଞ୍ଚଳର କାସୱାନ୍ ଡାଜି ଗ୍ରାମରେ ବନ୍ଧୁକଧାରୀଙ୍କ ଗୁଳିରେ 30 ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ କେତେଜଣଙ୍କୁ ମଧ୍ୟ ଅପହରଣ କରାଯାଇଛି। ପୁଲିସ୍ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ବନ୍ଧୁକଧାରୀମାନେ ଜନବସତି ଅଞ୍ଚଳରେ ଗୁଳିଗୋଳା ବର୍ଷଣ କରିଥିଲେ ଏବଂ ସ୍ଥାନୀୟ ବଜାର ଓ ଆବାସିକ ସ୍ଥଳୀଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଆମେରିକା ସେନା ପକ୍ଷରୁ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କରେ ସଚେତନ କରାଯାଇଛି। ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେମିଙ୍ଗ୍ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ବେଜିଂଠାରେ କଥାବାର୍ତ୍ତା ଲାଗି ପ୍ରସ୍ତୁତ ହେଉଥିବା ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏହା କୁହାଯାଇଛି। ଆମେରିକା ସେହି ଅଞ୍ଚଳର ସୁରକ୍ଷା ପ୍ରତି ଦୃଢ଼ ପ୍ରତିଶ୍ରତିବଦ୍ଧ ବୋଲି କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମଦୁରୋଙ୍କ ବିରୋଧରେ କରିଥିବା କାର୍ଯ୍ୟାନୁଷ୍ଠାନ ପରେ ଉତ୍ତର କୋରିଆ ପକ୍ଷରୁ ଏପରି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି। ଜାପାନ ପକ୍ଷରୁ ଏହି କ୍ଷେପଣାସ୍ତ୍ର ଉତ୍କ୍ଷେପଣ ପରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ବିଗତ 11 ବର୍ଷ ମଧ୍ୟରେ ଦେଶର କ୍ରୀଡ଼ା କ୍ଷେତ୍ରରେ ଦକ୍ଷତାର ନିରନ୍ତର ଉନ୍ନତି ଘଟିଛି କହିଲେ ପ୍ରଧାନମନ୍ତ୍ରୀ। ଭାରତର ବିକାଶ ଯାତ୍ରା ଆହ୍ୱାନରେ ତାମିଲନାଡୁ ସାମିଲ ହେବା ପାଇଁ ରାଜ୍ୟବାସୀଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଆହ୍ୱାନ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ସପ୍ତାହବ୍ୟାପୀ ଫ୍ରାନ୍ସ ଓ ଲକ୍ସମବର୍ଗ ଗସ୍ତରେ ଯିବେ ଏବଂ ଭେନେଜୁଏଲା ଉପରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ଆମେରିକା ଡେମୋକ୍ରାଟିକ୍ ପାର୍ଟି ସାଂସଦଙ୍କର ବିରୋଧ। ସମ୍ବାଦ ଶେଷ ହେଲା।